ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତାବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶହେବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମେ ବିଶେଷ ଧନ୍ୟବାଦୀ। କେବଳ ସେତିକି ନୁହେଁ, ଆପଣ ନିୟମିତ ଭାବେ ଆମ ସହିତ ପତ୍ର ମାଧ୍ୟମରେ ଯୋଗାଯୋଗ କରି ଆସୁଥିବାର ଜାଣି ଆମେ ବିଶେଷ ଖୁସି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଓ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ। ଆପଣଙ୍କର ଯଦି ପ୍ରାର୍ଥନାର କୌଣସି ଅନୁରୋଧ ରହିଅଛି ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ। ତୁମର ବିଶ୍ୱସ୍ତତା ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ସତ୍ୟତା ପାଇଁ। ହଁ ପ୍ରଭୁ, ଯେଉଁମାନେ ତୁମଠାରେ ବିଶ୍ୱାସ କରନ୍ତି, ଯେଉଁମାନେ ତୁମର ଆଶ୍ରୟ ନିଅନ୍ତି, ସେମାନେ ପ୍ରଭୁ ଉଦ୍ଧାରପ୍ରାପ୍ତ ହୁଅନ୍ତି, ସେମାନେ ସୁରକ୍ଷିତ ହୁଅନ୍ତି। ପ୍ରଭୁ, ନିବେଦନ ପ୍ରାର୍ଥନା କରୁଅଛୁ, ତୁମର ଏ ବାକ୍ୟ ମଧ୍ୟ ଦେଇ ତୁମେ ଆମକୁ ତୁମ ନିକଟବର୍ତ୍ତୀ କରାଅ, ତୁମଠାରେ ଯେପରି ଆମେ ବିଶ୍ୱାସରେ ସ୍ଥିର ରହି ତୁମର ସେ ଆଶୀର୍ବାଦ ଅନୁଗ୍ରହର ଅଧିକାରୀ ହେବାକୁ ପାରିବୁ, ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଅନନ୍ତ ଜୀବନର ଅଧିକାରୀ ହେବାକୁ ପାରିବୁ, ଏହି ଆଶୀର୍ବାଦ ତୁମେ ଆମ ପ୍ରତ୍ୟେକଙ୍କୁ ଦାନ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଶାନ୍ତି ସାନ୍ତ୍ୱନା ଦିଅ। ଏ ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତା ଶେଷ ପର୍ବ ଅର୍ଥାତ୍ 150 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହା ଏହି ଗୀତ ସଂହିତାର ଶେଷ ଗୀତ ଓ ଏହା ଏକ ମହାନ ପ୍ରଶଂସାର ଗୀତ। ଗୀତ 150 ପର୍ବର ପ୍ରଥମ 6 ପଦରେ ଏହିପରି ଲେଖା ଅଛି, ତୁମେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ପରମେଶ୍ୱରଙ୍କ ପବିତ୍ର ସ୍ଥାନରେ ତାହାଙ୍କର ପ୍ରଶଂସା କର, ତାହାଙ୍କ ପରାକ୍ରମରୁ ଉତ୍ପନ୍ନ ଶୂନ୍ୟମଣ୍ଡଳରେ ତାହାଙ୍କର ପ୍ରଶଂସା କର, ତାହାଙ୍କ ବିକ୍ରମୀ କାର୍ଯ୍ୟ ସକାଶୁ ତାହାଙ୍କର ପ୍ରଶଂସା କର, ତାହାଙ୍କ ଶ୍ରେଷ୍ଠ ମହତ୍ତ୍ୱାନୁସାରେ ତାହାଙ୍କର ପ୍ରଶଂସା କର, ତୁରି ଧ୍ୱନିରେ ତାହାଙ୍କର ପ୍ରଶଂସା କର, ନେବଲ ଓ ବୀଣା ଯନ୍ତ୍ରରେ ତାହାଙ୍କର ପ୍ରଶଂସା କର, ତାରାବାଦ୍ୟ ନୃତ୍ୟ ଦ୍ୱାରା ତାହାଙ୍କର ପ୍ରଶଂସା କର, ତାରଯୁକ୍ତ ଯନ୍ତ୍ର ଓ ବଂଶୀରେ ତାହାଙ୍କର ପ୍ରଶଂସା କର, ଉଚ୍ଚ କରତାଳରେ ତାହାଙ୍କର ପ୍ରଶଂସା କର, ଉଚ୍ଚ କରତାଳ ଧ୍ୱନିରେ ତାହାଙ୍କର ପ୍ରଶଂସା କର, ନିଶ୍ୱାସ ପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କରୁ, ତୁମେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ଏହି ଗୀତଟିକୁ ଏକ ଉପାସନାର ଗୀତ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ତେବେ ଉପାସନା କ'ଣ? ଲେଖା ଅଛି, ତୁମେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ହେଉଛନ୍ତି ପ୍ରଶଂସାର ବିଷୟ। ସେ ସୃଷ୍ଟିକର୍ତ୍ତା ଓ ସେ ମଧ୍ୟ ଉଦ୍ଧାରକର୍ତ୍ତା। ଗୀତଟି ଦୁଇଟି ବିଷୟ ଉପରେ ଗୁରୁତ୍ୱାରୋପ କରେ, ଯେଉଁଥିପାଇଁ ଆମମାନେ ଈଶ୍ୱରଙ୍କର ଉପାସନା କରିବା ଉଚିତ, କାରଣ ସେ ହେଉଛନ୍ତି ଉପାସନାର ବିଷୟ। ପ୍ରଥମତଃ ସେ ହେଉଛନ୍ତି ସୃଷ୍ଟିକର୍ତ୍ତା ଓ ସେ ମଧ୍ୟ ଉଦ୍ଧାରକର୍ତ୍ତା। ଈଶ୍ୱର ଏହି ପୃଥିବୀ ଓ ସମଗ୍ର ବିଶ୍ୱ ରଚନା କଲେ, ଯେଉଁ ପୃଥିବୀରେ ଆମେ ବସବାସ କରୁଅଛୁ। ଆପଣ ଯେଉଁ ସୂର୍ଯ୍ୟକୁ ଉପଭୋଗ କରୁଅଛନ୍ତି ତାହା ତାହାଙ୍କର, ସେ ହେଉଛନ୍ତି ସୃଷ୍ଟିକର୍ତ୍ତା। ଏପରିକି କୌଣସି ବିଷୟ ନାହିଁ ଯାହାକି ସେ ସୃଷ୍ଟି କରିନାହାନ୍ତି। ସେ ଉପାସନାର ଯୋଗ୍ୟ ଯେହେତୁ ସେ ହେଉଛନ୍ତି ସୃଷ୍ଟିକର୍ତ୍ତା, ସେ ମଧ୍ୟ ଉପାସନାର ଯୋଗ୍ୟ ଯେହେତୁ ସେ ମଧ୍ୟ ଆମମାନଙ୍କର ଉଦ୍ଧାରକର୍ତ୍ତା। ସେ ହିଁ ଏକମାତ୍ର ସୃଷ୍ଟିକର୍ତ୍ତା ଓ ସେ ହିଁ ଏକମାତ୍ର ଉଦ୍ଧାରକର୍ତ୍ତା। ଆପଣ ଦେଖନ୍ତୁ, ଈଶ୍ୱର ଏକ କ୍ଷେତ୍ରରେ କାର୍ଯ୍ୟ କରନ୍ତି ଯେଉଁଠାରେ ତାଙ୍କର ପ୍ରତିଯୋଗୀ କେହି ନାହିଁ। ସେ ତାହାଙ୍କର ଇଚ୍ଛାନୁଯାୟୀ ସୃଷ୍ଟି କରିଅଛନ୍ତି ଓ ଉଦ୍ଧାର ସାଧନ କରିଅଛନ୍ତି। ଏହି ହେତୁରୁ ସେ ତାହାଙ୍କର ସୃଷ୍ଟ ପ୍ରାଣୀମାନଙ୍କଠାରୁ ସେମାନଙ୍କର ଉପାସନା ଦାବି କରନ୍ତି, ଏପରିକି ସେମାନଙ୍କଠାରୁ ଗୌରବ ଓ ପ୍ରଶଂସା ଦାବି କରନ୍ତି। ଈଶ୍ୱରଙ୍କ ବାକ୍ୟ ପ୍ରକାଶ କରେ ଯେ ଈଶ୍ୱର ହେଉଛନ୍ତି ସ୍ୱଗୌରବ ରକ୍ଷଣରେ ଉଦ୍ୟୋଗୀ ପରମେଶ୍ୱର। ସେ ତାହାଙ୍କର ନିଜ ନିମନ୍ତେ ଆମମାନଙ୍କୁ ସୃଷ୍ଟି କରିଅଛନ୍ତି ଓ ଉଦ୍ଧାର କରିଅଛନ୍ତି। ଖ୍ରୀଷ୍ଟ ବିଶ୍ୱାସୀର ଖ୍ରୀଷ୍ଟଙ୍କ ସହିତ ସମ୍ପର୍କ ନେଇ ମାନବୀୟ ସ୍ତରରେ ବିବାହକୁ ଏକ ଦୃଷ୍ଟାନ୍ତ ଭାବେ ବ୍ୟବହାର କରାଯାଇଅଛି। ଜଣେ ସ୍ୱାମୀ ଯଦି ସେ ତାହାର ସ୍ତ୍ରୀକୁ ପ୍ରକୃତରେ ପ୍ରେମ କରେ, ତାହେଲେ ସେ ତାହାର ସ୍ତ୍ରୀକୁ ଅନ୍ୟ ପୁରୁଷ ସହିତ ସହବାସ କରିବା ନିମନ୍ତେ ଅନୁମତି ଦେବ ନାହିଁ। ସେହି ସ୍ତ୍ରୀ କେବଳ ତାହାକୁ ପ୍ରେମ କରିବାକୁ ଅଛି, ସେ ତାହାର ସ୍ତ୍ରୀ ପ୍ରତି ବିଶେଷ ମନୋଯୋଗୀ। ତେଣୁକରି ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସୀକୁ ଖ୍ରୀଷ୍ଟଙ୍କର କନ୍ୟା ବୋଲି କୁହାଯାଏ, ଯେ କି କେବଳ ତାହାଙ୍କ ନିମନ୍ତେ ସୃଷ୍ଟି ହୋଇଅଛି, ସେ ହିଁ କେବଳ ପ୍ରଶଂସା ପାଇବା ନିମନ୍ତେ ଯୋଗ୍ୟ। ଆପଣଙ୍କର ମନେଥିବ ଯେ ସେହି ପାତ୍ମଦୀପରେ ଯୌହନ ଯେତେବେଳେ ଦୂତଙ୍କ ସମ୍ମୁଖରେ ଉବୁଡ଼ ହୋଇ ପଡ଼ନ୍ତି, ତାଙ୍କୁ ପ୍ରଣାମ କରନ୍ତି, ଯିଏକି ତାହାଙ୍କ ସମ୍ମୁଖରେ ସେହି ସମସ୍ତ ଦର୍ଶନଗୁଡ଼ିକୁ ଆଣି ପହଞ୍ଚାଇବାରେ ବିଶେଷ ସହାୟକ ଥିଲେ, ସେତେବେଳେ ସେହି ଦୂତ ତାହାଙ୍କୁ ଅନୁଯୋଗ କରି କହିଲେ, ସାବଧାନ, ଏହା କର ନାହିଁ, ଈଶ୍ୱରଙ୍କୁ ପ୍ରଣାମ କର। ଏପରିକି ଦୂତମାନେ ପୂଜିତ ହେଉନ୍ତୁ ବୋଲି ସେ ଚାହାନ୍ତି ନାହିଁ, ଏପରିକି ସେ ଚାହାନ୍ତି ନାହିଁ ମରିୟମ ପୂଜିତ ହୁଅନ୍ତୁ ବୋଲି, ସେ ଚାହାନ୍ତି ନାହିଁ ତାଙ୍କ ବ୍ୟତୀତ ଅନ୍ୟ କେହି ପୂଜିତ ହୁଅନ୍ତୁ ବୋଲି। ସେ ହିଁ କେବଳ ଉପାସନାର ଯୋଗ୍ୟ। ଆଉ ଈଶ୍ୱରଙ୍କ ବାକ୍ୟ କହେ, ଏକ ଦିନ ଆସୁଅଛି ଯେଉଁଦିନ ନିଶ୍ୱାସ ପ୍ରଶ୍ୱାସଧାରୀ ସର୍ବପ୍ରାଣୀ ତାଙ୍କର ପ୍ରଶଂସା କରିବେ। ସେ ସମସ୍ତ ବିଷୟ ସୃଷ୍ଟି କରିଅଛନ୍ତି ଯେପରି ସେହିସବୁ ତାହାଙ୍କର ପ୍ରଶଂସା କରନ୍ତି। ବର୍ତ୍ତମାନ ପ୍ରଶ୍ନ ହେଉଛି, କିଏ ଉପାସନା କରିବାକୁ ଅଛି? ଏହାର ଉତ୍ତର ଆମେ ଏହି 150 ପର୍ବର 6 ପଦରେ ଲକ୍ଷ୍ୟ କରିବାକୁ ପାରୁ। ଆଉ ତାହା ହେଉଛି ମନୁଷ୍ୟ ତାହାଙ୍କର ଉପାସନା କରିବାକୁ ଅଛି, ଯେହେତୁ ସେ ମନୁଷ୍ୟକୁ ଆପଣା ସାଦୃଶ୍ୟ ଓ ପ୍ରତିମୂର୍ତ୍ତିରେ ନିର୍ମାଣ କରିଅଛନ୍ତି। ତେଣୁ ସେ ଆମମାନଙ୍କର ଯତ୍ନ ନିଅନ୍ତି ଓ ସେ ଆମମାନଙ୍କୁ ପାପରୁ ଉଦ୍ଧାର କରନ୍ତି। ସେ ତାଙ୍କର ସୃଷ୍ଟି ଉପରେ କର୍ତ୍ତୃତ୍ୱ କରନ୍ତି ଓ ତାଙ୍କ ଅଧୀନରେ ସମସ୍ତ ବିଷୟ ପରିଚାଳିତ ହୁଏ, ସେ ସମସ୍ତଙ୍କ ଉପରେ ଓ ସମସ୍ତଙ୍କ ମଧ୍ୟରେ। ତେଣୁକରି ସେ ତାଙ୍କର ସୃଷ୍ଟ ମନୁଷ୍ୟଠାରୁ ପ୍ରଶଂସା ଓ ଗୌରବ ଅନ୍ୱେଷଣ କରନ୍ତି ଓ ସେମାନଙ୍କ ଦ୍ୱାରା ପୂଜିତ ହେବାକୁ ଚାହାନ୍ତି। ପ୍ରଭୁଙ୍କ ବାକ୍ୟ କହେ, ଦିନ ଆସୁଅଛି ସମସ୍ତ ନିଶ୍ୱାସ ପ୍ରଶ୍ୱାସ ଧରି ପ୍ରାଣୀ ତାହାଙ୍କର ପ୍ରଶଂସା କରିବେ, କାରଣ ସେ ପ୍ରତ୍ୟେକ ବିଷୟକୁ ତାଙ୍କର ମହିମା ନିମନ୍ତେ ସୃଷ୍ଟି କରିଅଛନ୍ତି, ଯେପରି ସେହି ସମସ୍ତ ତାହାଙ୍କର ପ୍ରଶଂସା ପ୍ରକାଶ କରନ୍ତି। ଗୀତ 150 ପର୍ବର 6 ପଦରେ ଏହିପରି ଲେଖା ଅଛି, ନିଶ୍ୱାସ ପ୍ରଶ୍ୱାସ ଧରି ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କରୁ, ତୁମେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ଈଶ୍ୱର ଚାହାନ୍ତି ତାହାଙ୍କର ସୃଷ୍ଟ ମନୁଷ୍ୟ ଯେପରି ତାହାଙ୍କର ପ୍ରଶଂସା କରୁ, କାରଣ ଈଶ୍ୱର ମନୁଷ୍ୟ ସହିତ ସହଭାଗିତା ସ୍ଥାପନ କରିବା ନିମନ୍ତେ ଓ ମନୁଷ୍ୟକୁ ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ କରି ସୃଷ୍ଟି କରି ତାହାଠାରୁ ପ୍ରଶଂସା ପାଇବାକୁ ଚାହିଁଥିଲେ ଓ ଏହି ସୃଷ୍ଟି ଉପରେ କର୍ତ୍ତୃତ୍ୱ କରିବା ପାଇଁ ମନୁଷ୍ୟକୁ ଅଧିକାର ଦେଇଥିଲେ, କାରଣ ମନୁଷ୍ୟର ପ୍ରଧାନ ଲକ୍ଷ୍ୟ ହେଉଛି ଈଶ୍ୱରଙ୍କୁ ମହିମାନିତ କରିବା ଓ ସଦାସର୍ବଦା ତାହାଙ୍କୁ ଉପଭୋଗ କରିବା। କିନ୍ତୁ ଆଜି ମନୁଷ୍ୟ ଈଶ୍ୱରଙ୍କୁ ମହିମାନିତ କରିବା ପରିବର୍ତ୍ତେ କିମ୍ବା ତାହାଙ୍କର ପ୍ରଶଂସା କରିବା ପରିବର୍ତ୍ତେ ତାହାଙ୍କର ଅଗୌରବ କରୁଅଛି। ମାତ୍ର ଈଶ୍ୱରଙ୍କର ମହତ ଅଭିମତ ହେଉଛି ଯେପରି ତାଙ୍କର ସୃଷ୍ଟ ମନୁଷ୍ୟ ବିନଷ୍ଟ ନ ହୋଇ ତାହାଙ୍କର ନିକଟବର୍ତ୍ତୀ ହୁଅନ୍ତୁ ଓ ତାହାଙ୍କର ଗୌରବ ଓ ମହିମା ପ୍ରକାଶ କରନ୍ତୁ। ତେଣୁକରି ସେ ମନୁଷ୍ୟ ନିମନ୍ତେ ଉଦ୍ଧାର ସାଧନ କଲେ ଓ ସେ ଚାହାନ୍ତି ଆମମାନଙ୍କ ମୁଖରୁ ପ୍ରଶଂସା। ତେଣୁକରି ଆମମାନେ ସେଥିପାଇଁ ବିଶେଷ ସତର୍କ ହେବା ଉଚିତ। ଈଶ୍ୱର ସମଗ୍ର ବିଶ୍ୱକୁ ସୃଷ୍ଟି କଲେ ଯେପରି ଏହା ତାହାଙ୍କୁ ଗୌରବାନ୍ୱିତ କରେ, ଏହା ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ସ୍ଥିତିବାନରେ ପରିଣତ ହୋଇନଥିଲା ଅତୀତରେ, ତେବେ କେତେ ଯୁଗ ପୂର୍ବେ ତାହା ମଧ୍ୟ ଆମେ ଜାଣୁନା। ଆଇବ କହିଲେ, ପରମେଶ୍ୱରଙ୍କ ସନ୍ତାନଗଣ ଆନନ୍ଦରେ ଜୟଧ୍ୱନି କରିବାବେଳେ କିଏ ତହିଁର କୋଣ ପ୍ରସ୍ତର ବସାଇଲା? ସେମାନେ ଈଶ୍ୱରଙ୍କର ପ୍ରଶଂସା କରୁଥିଲେ। ଆଉ ଗୀତରଚକ କହନ୍ତି, କାରଣ ଗୋଷ୍ଠୀବର୍ଗର ସକଳ ଦେବତା ପ୍ରତିମା ମାତ୍ର, ମାତ୍ର ସଦାପ୍ରଭୁ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା, ଯାହାକି ଗୀତ 96 ପର୍ବର 5 ପଦରେ ଲେଖା ଅଛି। ସେ ଆକାଶମଣ୍ଡଳ ସୃଷ୍ଟି କଲେ ଯେପରି ସେମାନେ ଭବିଷ୍ୟତର ଅନନ୍ତକାଳ ଧରି ତାଙ୍କର ପ୍ରଶଂସା କରିବା ନିମନ୍ତେ ସଙ୍ଗୀତ ବାଦ୍ୟଯନ୍ତ୍ର ହୋଇପାରନ୍ତି। ଯଦିଓ ମନୁଷ୍ୟ ସେହି ମହାନ ଅଭିମତ ନେଇ ସୃଷ୍ଟି ହୋଇଥିଲା, ମାତ୍ର ସେ ଈଶ୍ୱରଙ୍କଠାରୁ ଦୂରେଇଗଲା। ତେଣୁକରି ଈଶ୍ୱର ଚାହାନ୍ତି ଯେପରି ସେ ମନୁଷ୍ୟକୁ ପୁନର୍ବାର ସେହି ସ୍ୱର୍ଗର ସଙ୍ଗୀତ ମଧ୍ୟକୁ ଫେରାଇ ଆଣିବାକୁ ପାରନ୍ତି। ତେଣୁକରି ସେ ତାହାଙ୍କର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏହି ଜଗତକୁ ପଠାଇଲେ, ଯେପରି ସେ ପାପୀ ମନୁଷ୍ୟର ଉଦ୍ଧାର ସାଧନ କରି ତାହାକୁ ପୁନର୍ବାର ସେହି ସହଭାଗିତା ମଧ୍ୟକୁ ଫେରାଇ ଆଣିପାରନ୍ତି। ତେଣୁକରି ଯୀଶୁଖ୍ରୀଷ୍ଟ ତାହାଙ୍କର ନିଜ ପ୍ରାଣ ଦେଇ ପାପୀ ମନୁଷ୍ୟ ନିମନ୍ତେ ଉଦ୍ଧାର ସାଧନ କଲେ। ସେ ଈଶ୍ୱରଙ୍କର ଚମତ୍କାର ସୃଷ୍ଟି ସହିତ ମନୁଷ୍ୟକୁ ସେହି ସହଭାଗିତା ମଧ୍ୟକୁ ଫେରାଇ ଆଣିବାରେ ସମର୍ଥ ହେଲେ। ଆଉ ପ୍ରିୟ ବନ୍ଧୁ, ଆଜି ସେହି ଉଦ୍ଧାରପ୍ରାପ୍ତମାନେ ତାଙ୍କର ପ୍ରଶଂସା କରିବାକୁ ଅଛି। କେବଳ ସେହି ଉଦ୍ଧାରପ୍ରାପ୍ତମାନେ ଈଶ୍ୱରଙ୍କଠାରେ ଅଛନ୍ତି, ସେଥିପାଇଁ ଗୀତରଚକ ଏହିପରି ଗାନ କରନ୍ତି, ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ସେ ଯେଉଁମାନଙ୍କୁ ବିପକ୍ଷର ହସ୍ତରୁ ମୁକ୍ତ କରିଅଛନ୍ତି ଓ ନାନା ଦେଶରୁ, ପୂର୍ବ ଓ ପଶ୍ଚିମରୁ, ଉତ୍ତର ଓ ଦକ୍ଷିଣରୁ ସଂଗ୍ରହ କରିଅଛନ୍ତି, ସଦାପ୍ରଭୁଙ୍କ ସେହି ମୁକ୍ତ ଲୋକମାନେ ତାହା କହନ୍ତୁ, ଯାହାକି ଗୀତ 107 ପର୍ବର 1-2 ପଦରେ ଉଲ୍ଲେଖ ହୋଇଅଛି। ଆଉ ପ୍ରିୟ ବନ୍ଧୁ, ଯଦି ଉଦ୍ଧାରପ୍ରାପ୍ତମାନେ ତାହା ନ କରନ୍ତି ବା ନ କହନ୍ତି, ତାହେଲେ କେହି ତାହା କହିବେ ନାହିଁ। ଆଜି ପାପ ଏହି ଜଗତରେ ପ୍ରବେଶ କରି ଲୋକମାନଙ୍କୁ ଈଶ୍ୱରଙ୍କ ସଙ୍ଗୀତ ଦଳରୁ ବାହାର କରିନେଇଯାଇଛି। ମାତ୍ର ବ୍ୟକ୍ତିବିଶେଷ ଫେରି ଆସିପାରିବେ, ଆଉ ଅନେକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଫେରିଆସିଅଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ମନୁଷ୍ୟକୁ ସେହି ଉଦ୍ଧାରର ସ୍ଥାନକୁ ଓ ତାହାର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତାଙ୍କ ସହିତ ଏକ ସଠିକ୍ ସହଭାଗିତା ମଧ୍ୟକୁ ଫେରାଇ ଆଣିଅଛନ୍ତି, ଯେପରି ମନୁଷ୍ୟ ତାହାଙ୍କର ପ୍ରଶଂସା କରିବାରେ ତାହାର ସ୍ୱର ଉତ୍ତୋଳନ କରିପାରିବ। ତେବେ ବର୍ତ୍ତମାନ ପ୍ରଶ୍ନ ହେଉଛି, ମନୁଷ୍ୟ କାହିଁକି ଉପାସନା କରିବା ଉଚିତ? କାରଣ ଈଶ୍ୱର ଏହା ମନୁଷ୍ୟଠାରୁ ଆଶା କରନ୍ତି। କିନ୍ତୁ ପ୍ରକୃତରେ ଆଜି ଅତି ଅଳ୍ପ ସଂଖ୍ୟକ ଲୋକ ଈଶ୍ୱରଙ୍କର ଉପାସନା କରନ୍ତି। ଅନେକ ଗୀର୍ଜାକୁ ଯାଆନ୍ତି ଈଶ୍ୱରଙ୍କୁ ଉପାସନା କରିବା ପାଇଁ, ମାତ୍ର ପ୍ରକୃତରେ ସେମାନେ ଈଶ୍ୱରଙ୍କର ଯୁକ୍ତିଯୁକ୍ତ ଉପାସନା କରିପାରନ୍ତି ନାହିଁ। କିନ୍ତୁ ଉପାସନା ହେଉଛି ଏକ ସ୍ୱର୍ଗୀୟ ନିଶା। ଆପଣ ଯଦି ଏହା ବିଶ୍ୱାସ କରନ୍ତି ନାହିଁ, ତାହେଲେ ପ୍ରେରିତ ପୁସ୍ତକରେ ଏହି ବିଷୟ ନେଇ ଦିଆଯାଇଥିବା ଏକ ସୁନ୍ଦର ଦୃଷ୍ଟାନ୍ତଟିକୁ ପାଠ କରନ୍ତୁ। ସେହି ପେଣ୍ଟିକଷ୍ଟ ଦିନରେ ଠିଆ ହୋଇ ଏକ ସମ୍ବାଦ ପ୍ରଚାର କଲେ। ଆମେ ସେହି ସମ୍ବାଦ ନେଇ ଅନ୍ୟ କିଛି ଆଲୋଚନା କରୁ, କିନ୍ତୁ ପ୍ରକୃତରେ ଏହା ଲୋକମାନଙ୍କୁ ଏକ ବୁଝାଇ ଦେବାର ବିଷୟ ଥିଲା ଯେ ଏହି ଆତ୍ମାରେ ପରିପୂର୍ଣ୍ଣ ଲୋକମାନେ ମାତାଲ ନଥିଲେ, ମଦ ପିଇ ମାତାଲ ହେବାର ବିଷୟ ଏହା ନଥିଲା। ଆଜି ଆମେ କେତେଜଣ ଈଶ୍ୱରଙ୍କ ସହିତ ମାତାଲ ହୋଇଛୁ ବୋଲି କହିପାରିବା? ତେବେ ତିନୋଟି ଶବ୍ଦ ଅଛି ଯାହାକୁ ଆମେ ଉପାସନାରେ ମିଶାଇ ପାରିବା, ଆଉ ଏହି ତିନୋଟି ଯାକ ଶବ୍ଦ ମନୁଷ୍ୟ ହୃଦୟର ଅନୁଭୂତି ଓ ମନୁଷ୍ୟ ପ୍ରାଣର ଅନୁଭୂତିକୁ ପ୍ରକାଶ କରେ। ଯେତେବେଳେ ଏହା ଉପାସନା ନିମନ୍ତେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ଆସେ। ପ୍ରଥମ ଶବ୍ଦଟି ହେଉଛି ମସ୍ତକ ଅବନତକରଣ। ତେବେ ଏଠାରେ ମୁଁ ଶରୀରର ଅଙ୍ଗଭଙ୍ଗୀ ଉପରେ ଦୃଷ୍ଟି ଦେବା ପାଇଁ କହୁନାହିଁ ବା ତହିଁ ଉପରେ ଗୁରୁତ୍ୱ ଦେବା ପାଇଁ କହୁନାହିଁ, କିନ୍ତୁ ଆମ୍ଭେମାନେ ଈଶ୍ୱରଙ୍କ ସମ୍ମୁଖରେ ଆମମାନଙ୍କର ଆତ୍ମାକୁ ଅବନତ କରିବା ଆବଶ୍ୟକ। ଆମ୍ଭମାନଙ୍କ ଶରୀର ଅବନତ ହେବା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ମାତ୍ର ଆମମାନଙ୍କର ଆତ୍ମିକ ଜୀବନ ଈଶ୍ୱରଙ୍କ ସମ୍ମୁଖରେ ଅବନତ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଆଜି ଆମମାନେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ନିକଟରେ ଆମମାନଙ୍କର ମସ୍ତକ ବା ଆଣ୍ଠୁ ନତ କରିବା ଆବଶ୍ୟକ। ଆମମାନଙ୍କର ଆତ୍ମା ଯେତେବେଳେ ଈଶ୍ୱରଙ୍କ ସମ୍ମୁଖରେ ଅବନତ ହୁଏ, ସେତେବେଳେ ଆମମାନଙ୍କର ଶରୀର ମଧ୍ୟ ଆପେ ଆପେ ଅବନତ ହୋଇଯାଏ। ପ୍ରକାଶିତ ବାକ୍ୟ ସ୍ୱର୍ଗ ବିଷୟ ନେଇ ଆମମାନଙ୍କୁ ଅଧିକ କିଛି କୁହେ ନାହିଁ, ମାତ୍ର ଗୋଟିଏ ବିଷୟରେ ଆମେ ନିଶ୍ଚିତ ହୋଇପାରିବା ଯେ ପ୍ରତ୍ୟେକ ସମୟରେ ଆମେ ସ୍ୱର୍ଗର କେତେକଙ୍କ ବିଷୟ ନେଇ ଅଧ୍ୟୟନ କରୁ, ସେମାନେ ଈଶ୍ୱରଙ୍କୁ ଉପାସନା କରିବା ନିମନ୍ତେ ଉବୁଡ଼ ହୁଅନ୍ତି ଅଥବା ଈଶ୍ୱରଙ୍କ ଉପାସନାରୁ ସେମାନଙ୍କର ମୁଖ ଫେରାଇ ନିଅନ୍ତି। ଆଉ ପ୍ରିୟ ବନ୍ଧୁ, ଆପଣ ଯଦି ଈଶ୍ୱରଙ୍କୁ ଉପାସନା କରିବା ନିମନ୍ତେ ଇଚ୍ଛା କରନ୍ତି ନାହିଁ, ତାହେଲେ ଆପଣ ସ୍ୱର୍ଗକୁ ପସନ୍ଦ କରିବେ ନାହିଁ, କାରଣ ତାହା ହେଉଛି ଉପାସନାର ସ୍ଥଳ। ତାହା ହେଉଛି ଏକ ବିଷୟ ଯେଉଁ ବିଷୟ ନେଇ ସେମାନେ ସଦାସର୍ବଦା ବ୍ୟସ୍ତ ରୁହନ୍ତି। ଅଧିକାଂଶ ସମୟ ସେମାନେ ଈଶ୍ୱରଙ୍କର ଉପାସନା କରୁଥାନ୍ତି ଓ ତାହାଙ୍କ ସମ୍ମୁଖରେ ନିଜ ନିଜର ମସ୍ତକ ଅବନତ କରୁଥାନ୍ତି। ପ୍ରିୟ ବନ୍ଧୁ, ଆଜି ଆମେ ତାହା କରିବା ନିତାନ୍ତ ଆବଶ୍ୟକ। ଈଶ୍ୱର ଆମମାନଙ୍କ ଜୀବନରୁ ତାହା ଆଶା କରନ୍ତି। ଏହାପରେ ଦ୍ୱିତୀୟ ଶବ୍ଦଟି ହେଉଛି ଯାହାକି ଉପାସନାରେ ସ୍ଥାନ ପାଇଥାଏ, ତାହା ହେଉଛି ସମ୍ଭ୍ରମ। ଅର୍ଥାତ୍ ଆମମାନେ ଈଶ୍ୱରଙ୍କୁ ସମ୍ଭ୍ରମ ଦେବା ଉଚିତ। ଗୀତ ସଂହିତା 96:9 ଲେଖା ଅଛି, ଆହେ ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କର ଭଜନା କର, ସମୁଦାୟ ପୃଥିବୀ ତାହାଙ୍କ ଛାମୁରେ କମ୍ପମାନ ହୁଅ। ଉପାସନା ହେଉଛି ଏକ ପ୍ରେମ ସମ୍ପର୍କ, ଏହା ଈଶ୍ୱରଙ୍କ ପ୍ରତି ପ୍ରେମ ସୃଷ୍ଟି କରେ। ଦାଉଦଙ୍କର ପ୍ରଥମ ସ୍ତ୍ରୀ ମିଖଲ ଈଶ୍ୱରଙ୍କ ପ୍ରତି ଦାଉଦଙ୍କର ଭକ୍ତିଭାବକୁ କ୍ଷୁର୍ଣ୍ଣ କଲା। ଦାଉଦ ରାଜା ଯେତେବେଳେ ସେହି ନିୟମ ସିନ୍ଦୁକକୁ ଜେରୁସାଲେମକୁ ଆଣିଲେ, ଘଟଣାଟି ଏହି ପ୍ରକାର ଘଟିଲା ଯାହାକି ଦ୍ୱିତୀୟ ସାମୁଏଲ 6:15-16 ଲେଖା ଅଛି, ଏହି ରୂପେ ଦାଉଦ ଓ ସମୁଦାୟ ଇସ୍ରାଏଲ ବଂଶ ଜୟଧ୍ୱନି ଓ ତୁରିଧ୍ୱନି କରି ସଦାପ୍ରଭୁଙ୍କ ସିନ୍ଦୁକ ଆଣିଲେ। ପୁଣି ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ ନଗରରେ ଉପସ୍ଥିତ ହେବାବେଳେ ସାଉଲଙ୍କର କନ୍ୟା ମିଖଲ ଝରକା ଦେଇ ଅନାଇ ଦାଉଦ ରାଜାଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ କୁଦିବାର ଓ ନାଚିବାର ଦେଖିଲା, ଏଣୁ ସେ ଆପଣା ମନେ ମନେ ତାଙ୍କୁ ତୁଚ୍ଛ କଲା। ସେ ତାହାଙ୍କୁ ତୁଚ୍ଛ କଲା ନିଶ୍ଚିତ ସେ ତାହା କରିଥିଲା ସେ ଜାଣିବାକୁ ପାରିଲା ଯେ ଦାଉଦ ତାହାକୁ ପ୍ରେମ କରିବା ଅପେକ୍ଷା ଈଶ୍ୱରଙ୍କୁ ଅଧିକ ପ୍ରେମ କଲେ ପ୍ରେମବିହୀନ ଉପାସନା ଏକ ଉତ୍ତାପବିହୀନ ଅଗ୍ନି ପରି ଏହା ରଙ୍ଗହୀନ ମେଘଧନୁ ପରି ଏହା ସୁଗନ୍ଧହୀନ ପୁଷ୍ପ ପରି ଉପାସନା ଆପେ ଆପେ ହୃଦୟ ମଧ୍ୟରୁ ବାହାରି ଆସିବା ଉଚିତ ଓ ଏହାର ଆକାଂକ୍ଷା କୋମଳତା ତଥା ପ୍ରତ୍ୟାଶା ରହିବା ଉଚିତ ପ୍ରକୃତିରେ ଈଶ୍ୱରଙ୍କ ପ୍ରତି ଆମର ଉପାସନା ପ୍ରେମରେ ଓ ସମ୍ଭ୍ରମରେ ବାହାରି ଆସିବା ଉଚିତ ଜଣେ ଯୁବା ପ୍ରେମିକ ଏହିପରି ଏକ ପ୍ରେମପତ୍ର ତାହାର ପ୍ରେମିକାଙ୍କ ନିକଟକୁ ଲେଖିଥିଲା ମୋତେ ଯଦି ତୁମ ନିମନ୍ତେ ଉଚ୍ଚ ପର୍ବତ ଆରୋହଣ କରିବାକୁ ପଡ଼େ ତାହେଲେ ମୁଁ ତାହା କରିବା ନିମନ୍ତେ ପଛେଇବି ନାହିଁ ଯଦି ତୁମ ନିମନ୍ତେ ମୋତେ ଏକ ପ୍ରଶସ୍ତ ନଦୀ ପହଁରିବାକୁ ପଡ଼େ ତାହେଲେ ମଧ୍ୟ ମୁଁ ପଛେଇବି ନାହିଁ ଏପରିକି ମରୁଭୂମିର ତତଲା ବାଲିରେ ଯଦି ମୋତେ ଆଣ୍ଠେଇକି ଯିବାକୁ ପଡ଼େ ତାହେଲେ ମଧ୍ୟ ମୁଁ ପଛେଇବି ନାହିଁ ତାପରେ ଶେଷରେ ସେ ବିଶେଷ ଦ୍ରଷ୍ଟବ୍ୟ ଦେଇ ଲେଖିଲା ଦେଖ ଯଦି ବୁଧବାର ଦିନ ରାତ୍ରିରେ ବର୍ଷା ନ ହୁଏ ତାହେଲେ ମୁଁ ତୁମକୁ ନିଶ୍ଚିତ ଭାବରେ ସାକ୍ଷାତ କରିବା ନିମନ୍ତେ ଯିବି ଆଜି ଆମମାନଙ୍କର ଉପାସନା ମଧ୍ୟ ସେହିପରି ହୋଇଯାଇଛି ଏହା ଆମମାନଙ୍କୁ ଈଶ୍ୱରଙ୍କଠାରୁ ଦୂରକୁ ନେଇଯିବା ନିମନ୍ତେ ବେଶି ସମୟ ଆବଶ୍ୟକ କରେ ନାହିଁ ପ୍ରଭୁଙ୍କର ଜଣେ ଦାସ ଏହିପରି କହନ୍ତି ମୁଁ ଈଶ୍ୱରଙ୍କୁ ପ୍ରେମ କରେ କାରଣ ମୁଁ ତାହାଙ୍କୁ ଜାଣେ ମୁଁ ତାହାକୁ ସମ୍ଭ୍ରମ କରେ କାରଣ ମୁଁ ତାହାଙ୍କୁ ବୁଝିପାରିବି ନାହିଁ ମୁଁ ତାହାଙ୍କ ସମ୍ମୁଖରେ ଭୟରେ ଉପାସନାରେ ଓ ସମ୍ଭ୍ରମ ଅର୍ପଣ କରିବାରେ ଅବନତ ହୁଏ ପ୍ରିୟ ବନ୍ଧୁ ଆପଣ ଆପଣଙ୍କର ଉପାସନାରେ ସେହିପରି ସମ୍ଭ୍ରମର ବିଷୟ ଲକ୍ଷ୍ୟ କରିବାକୁ ପାରିଛନ୍ତି କି ଆପଣ ନିଜେ ତାହା ନିଜକୁ ପଚାରନ୍ତୁ ଯେ ମୁଁ ଆଜି ଈଶ୍ୱରଙ୍କୁ ଯେଉଁ ପ୍ରକାର ଭାବରେ ଉପାସନା କରୁଅଛି ତାହା କ'ଣ ପ୍ରକୃତିରେ ଈଶ୍ୱରଙ୍କ ନିକଟରେ ଗ୍ରାହ୍ୟ ତାହା କ'ଣ ପ୍ରକୃତରେ ଆନ୍ତରିକତାର ସହିତ ମୁଁ କରିପାରୁଛି ଶେଷରେ ତୃତୀୟ ଶବ୍ଦଟି ହେଉଛି ଗୌରବ ପ୍ରଦାନ ଯାହାକି ଉପାସନାରେ ପରିଲକ୍ଷିତ ହୁଏ ଏହାର ଅର୍ଥ ହେଉଛି ଆମେ ଯେତେବେଳେ ତାହାଙ୍କର ଉପାସନା କରୁ ଆମେ ଈଶ୍ୱରଙ୍କୁ ତାହାଙ୍କର ଯଥାର୍ଥ ସ୍ଥାନରେ ରଖୁ ଆମେ ଯେତେବେଳେ ତାହାଙ୍କ ସମ୍ମୁଖରେ ମସ୍ତକ ଅବନତ କରୁ ସେତେବେଳେ ଆମେ ଏକ ସ୍ଥାନ ଗ୍ରହଣ କରୁ ଯାହାକି ଜଣେ ସୃଷ୍ଟ ପ୍ରାଣୀ ସୃଷ୍ଟିକର୍ତ୍ତାଙ୍କ ସମ୍ମୁଖରେ ନିଏ ଅର୍ଥାତ୍ ସେତେବେଳେ ସେ ଈଶ୍ୱରଙ୍କୁ ଗୌରବ ଦିଏ କିନ୍ତୁ ମନୁଷ୍ୟ ଯେତେବେଳେ ଈଶ୍ୱରଙ୍କଠାରୁ ବିମୁଖ ହୁଏ ସେତେବେଳେ ସେ ମନୁଷ୍ୟକୁ ପୂଜା କରେ ପ୍ରଭୁଙ୍କର ଜଣେ ଦାସ ଏହିପରି କହନ୍ତି ମନୁଷ୍ୟମାନେ ଯୀଶୁଙ୍କଠାରୁ ଦୂରେଇ ଯିବା ନିମନ୍ତେ ଦୁଇଟି ଉପାୟରେ ଚେଷ୍ଟା କରିଅଛନ୍ତି ପ୍ରଥମଟି ହେଉଛି ଯୀଶୁଙ୍କୁ କୃଷାର୍ପିତ କରିବା ଦ୍ୱାରା ଓ ଦ୍ୱିତୀୟଟି ହେଉଛି ତାହାଙ୍କର ଉପାସନା ନ କରିବା ଦ୍ୱାରା ଆପଣ ଯେ ପ୍ରଭୁ ଯୀଶୁଙ୍କର ଉପାସନା କରନ୍ତୁ ଏହା ସୈତାନ ଚାହେଁ ନାହିଁ କିନ୍ତୁ ପ୍ରିୟ ବନ୍ଧୁ ମୁଁ ତାହାଙ୍କର ଉପାସନା କରେ କାରଣ ସେ ମୋହର ପ୍ରଭୁ ସେ ମୋହର ଈଶ୍ୱର ସେ ମୋର ଉଦ୍ଧାରକର୍ତ୍ତା ସେ ମୋର ପରିତ୍ରାଣକର୍ତ୍ତା ତାଙ୍କ ସମ୍ମୁଖରେ ଅବନତ ହେବାରେ ମୁଁ ଲଜ୍ଜାବୋଧ କରେ ନାହିଁ ଯୀଶୁଖ୍ରୀଷ୍ଟଙ୍କ ସମ୍ମୁଖରେ ଅବନତ ହେବାଠାରୁ ଆଉ ଅଧିକ କିଛି ଗୌରବର ବା ଶିହରଣର ବିଷୟ ନାହିଁ ପ୍ରେରିତ ନ ପର୍ବରେ ଉଲ୍ଲେଖ ହୋଇଅଛି ଯେ ସାଉଲ ସେହି ଦମେଶକ ରାସ୍ତାର ଧୂଳିରେ ଲୁଟିଗଲେ ଆଉ ପ୍ରଭୁ ଯୀଶୁ ସେଠାରେ ତାହାଙ୍କ ସହ କଥାବାର୍ତ୍ତା କଲେ ତାପରେ ସେ ତାହାଙ୍କୁ ଉଠିବା ନିମନ୍ତେ କହିଲେ ଓ ପାଦରେ ଭରା ଦେଇ ଠିଆ ହେବାକୁ କହିଲେ କେବଳ ଖ୍ରୀଷ୍ଟଙ୍କଠାରେ ଆମମାନଙ୍କର ବିଶ୍ୱାସ ଆମମାନଙ୍କୁ ଧୂଳିରୁ ଉଠାଇ ଆମମାନଙ୍କ ପାଦରେ ଭରା ଦେଇ ଠିଆ ହେବା ନିମନ୍ତେ ସହାୟକ ହେବ ପ୍ରକାଶିତ ବାକ୍ୟ ପ୍ରଥମ ପର୍ବରେ ଆମେ ଏହିପରି ପାଠ କରୁ ଯେ ସେହି ପାତ୍ମଦ୍ୱୀପରେ ଜୋହନ ମହିମାନିତ ଖ୍ରୀଷ୍ଟଙ୍କୁ ଦେଖିଲେ ଜୋହନ କହନ୍ତି ତାହାଙ୍କୁ ଦେଖି ମୁଁ ମୃତ ପରି ତାହାଙ୍କ ପାଦ ତଳେ ପଡ଼ିଗଲି ସେଥିରେ ସେ ମୋ ଉପରେ ଆପଣ ଦକ୍ଷିଣହସ୍ତ ଥୋଇ କହିଲେ, ଦେଖନ୍ତୁ ଜୋହନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କେଉଁପରି ଭାବରେ ସମ୍ଭ୍ରମ ଦେଲେ। ବର୍ତ୍ତମାନ ସୃଷ୍ଟ ପ୍ରାଣୀ ସୃଷ୍ଟିକର୍ତ୍ତାଙ୍କ ନିକଟକୁ ଆସିପାରିବ। ମନୁଷ୍ୟ ଯେ କି ପାପରେ ହଜିଯାଇଅଛି, ଯେ କି ତଳକୁ ତଳକୁ ଖସିଯାଇଅଛି, ସେ ଉପରକୁ ଉପରକୁ ଉଠି ଆସିପାରିବ ଓ ଖ୍ରୀଷ୍ଟଙ୍କର ଉପାସନା କରିପାରିବ। ପ୍ରିୟ ବନ୍ଧୁ, ଏହା କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟ ଓ ତାହାଙ୍କର ଉପାସନା ଯାହାକି ମନୁଷ୍ୟକୁ ଉପରକୁ ଉଠାଇଅଛି। ଲେଖା ଅଛି, ନିଶ୍ୱାସ ପ୍ରଶ୍ୱାସ ଧରି ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କରୁ। ଆଦ୍ୟରେ ଈଶ୍ୱର ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକା ରନ୍ଧ୍ରରେ ଶ୍ୱାସବାୟୁ ପ୍ରବେଶ କରାଇଲେ ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା, କିନ୍ତୁ ମନୁଷ୍ୟ ଈଶ୍ୱରଙ୍କଠାରୁ ଦୂରେଇଗଲା। ବର୍ତ୍ତମାନ ଏକ ଦିନ ଆସୁଅଛି ଯେତେବେଳେ ନିଶ୍ୱାସ ପ୍ରଶ୍ୱାସ ଧରି ପ୍ରତ୍ୟେକ ପ୍ରାଣୀ ଈଶ୍ୱରଙ୍କର ପ୍ରଶଂସା କରିବେ। ଏପରିକି ବର୍ତ୍ତମାନ ଆପଣ ଓ ମୁଁ ଆମେ ଯେଉଁ ସମୟରେ ବସବାସ କରୁଅଛୁ, ଆମେ ତାହାଙ୍କୁ ଆମର ହୃଦୟ ଦେଇ ତାଙ୍କର ପ୍ରଶଂସା କରିପାରିବା। ପ୍ରିୟ ବନ୍ଧୁ, ଏକ ଦିନ ଆସୁଅଛି ଯେତେବେଳେ କି ସେହି ପ୍ରଶଂସାର ଗୀତ ସ୍ୱର୍ଗରେ ଉଛୁଳି ଉଠିବ। କିନ୍ତୁ ଇତ୍ୟବସରରେ ଆମମାନେ ଯେତେବେଳେ ତାହାଙ୍କର ଆଗମନର ଅପେକ୍ଷାରେ ଅଛୁ, ଆପଣ ଓ ମୁଁ ଆମେ ତାହାଙ୍କ ନିକଟରେ ନତମସ୍ତକ ହୋଇ ଆମମାନଙ୍କର ଏହି ଛୋଟ ହୃଦୟରେ ସେହି ପ୍ରଶଂସାର ସଙ୍ଗୀତ ଗାନ କରି ତାହାଙ୍କର ପ୍ରଶଂସା କରିପାରିବା। ପ୍ରଭୁ ଆମମାନଙ୍କ ଜୀବନରୁ ସେହି ପ୍ରଶଂସା ଚାହାନ୍ତି। ପ୍ରଭୁମାନଙ୍କୁ ଆଶୀର୍ବାଦ କରନ୍ତୁ, ଯେପରି ଆମମାନଙ୍କର ଜୀବନରେ ଆମେ ପ୍ରଭୁଙ୍କୁ ଗୌରବ ଦେବା ସଙ୍ଗେ ସଙ୍ଗେ ତାଙ୍କର ପ୍ରଶଂସା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দেবার আমি ধন্যবাদী। আপন যদি প্রভু যীশুঙ্কর বাক্য বিষয় ও তাহলে প্রেম বিষয় অধিক জাঁয়া চাহিদা যাকে আপনার পাপর উদ্ধার পাইব নিমন্তে পথ দেখাইব, তাহলে আমি পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু odia.ttb@radio882.com।
তেবে আজি পাই এইখানে রাখুছু। প্রভু যীশু আপনকো আশীর্বাদ করন্তু। নমস্কার।